सा तुजा जा मो ओठर हस तुजा जा मो ओठर हस तुजा जा मो ओठर हस तुजा मो प्रिया ओठरे रही हसुथिबु भूली निज ठिकणा सीमन्ते सिंदूर तार टाणिला लक्ष्मण गार सीमन्ते सिंदूर तार टाणिला लक्ष्मण गार परिबिनि देखी बधु बेश तार जा मो ओठर हस तुजा जा मो ओठर हस तुजा छाड़ी दे अधा बाटरे दोसता को देवीनी मुकेबे सीए भीता थी दुखरे हो हे गली परा मुता पाई आउ जाने हवानी जरा केमिति सहिब ए छाती जेबे हब सिए आउकार हो स्वामी हाथ धरी सी चाली जीव मुंडे रखी ओढ़ना गढ़ी बनुआ संसार छिड़िला पुरुणा डोर गढ़ी बनुआ संसार छिड़िला पुरुणा डोर सरिला कहानी एठी आमर जा मो ओठर हस तुजा जा मो ओठर हस तुजा देखा मोर बाबू मुह मोड़ी बोली चली जीबू जानी प्रेमी का पाए दुख प्रेम रे तो एक गल्प संख्या तोर वज्र हो जाओ हसु थाओ सिंदूर तो सदा ओठे तोर सदा हस रहू कोह सबु मो भाग्य रे लेखा प्रेम करी ते पाइली मु मो प्रेम रा पाउना असरा लुहर धार सरुनी आखिरु मोर असरा लुहर धार सरुनी आखिरु मोर पाइचि प्रेमर एई उपहार जा मो ओठर हस तुजा जा मो ओठर हस तुजा जा मो ओठर हस तुजा जा मो ओठर हस तुजा।
ନମସ୍କାର ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କ ପ୍ରିୟ ସିଙ୍ଗର ହ୍ୟୁମାନ ସାଗର। ଆଜି ବହୁତ ସୁନ୍ଦର ସ୍ୟାଡ୍ ସଙ୍ଗଟି ଏଇଟା ପାଇଁ ଅଛି। ଫାଦର୍ ଆଇ ଲଭ୍ ଟୁ ଥ୍ୟାଙ୍କ ଇ ନ୍ୟୁଜ୍ ଓଡ଼ିଆ ପ୍ରଡକ୍ସନ ହାଉସ୍, ଯାହାଙ୍କ ପାଇଁ ଗୀତ ପସିବୁଲି ପାରିଛି। ୱଣ୍ଡରଫୁଲ୍ ଆଣ୍ଡ ଲେଜେଣ୍ଡାରୀ ମ୍ୟୁଜିକ୍ ଡିରେକ୍ଟର ଶାନ୍ତି ରାଜ ଖୋସଲା ସାର୍ ବହୁତ ସୁନ୍ଦର ଗୀତ କରିଛନ୍ତି ଆଜ୍ ୟୁଜୁଆଲ୍। ଏ ଗୀତଟିକୁ ଲେଖିଛନ୍ତି ପାର୍ଥ ସାରଥୀ ଦାସ ସାର୍, ଅତି ସୁନ୍ଦର ଲେଖା, ଅତି ସୁନ୍ଦର କମ୍ପୋଜିସନ୍। ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ଭଲ ଲାଗିବ। ଲାଇକ୍ କରିବେ, ଶେୟାର କରିବେ, ସବସ୍କ୍ରାଇବ୍ କରିବେ, ଗୀତକୁ ଡେଫିନେଟଲି ଏଞ୍ଜୟ।
ନମସ୍କାର, ଆଜି ଏକ ଦୁଃଖଭରା ଗୀତ ରେକର୍ଡ଼ିଂ ହେଲା। ବିବାହର ପର୍ବ, ପ୍ରେମିକାରେ ବିବାହ ଯାଉଛି, ପ୍ରେମିକରେ ଭାବୁଛି କ'ଣ, ରୂପାହୀନ ପ୍ରେମିକଟିଏ ତା ଓଠ ହସ ତା ପ୍ରେମିକା ଦେଉଛି। ଏଇଭଳି ଏକ ଗୀତଟି ଆଜି ରେକର୍ଡ଼ିଂ ହେଇଛି ହିମାନ ସାଗର ଭାଇଙ୍କ କଣ୍ଠରେ, ଶାନ୍ତି ଭାଇଙ୍କ ମ୍ୟୁଜିକ୍ରେ। ମୁଁ ସେ ଗୀତର ଗୀତିକାର, ଭାବୁଛି ଆପଣମାନେ ସମସ୍ତଙ୍କୁ ଭଲ ଲାଗିବ, ଏବଂ ଯଦି ଭଲ ଲାଗେ ଆପଣ ନିଶ୍ଚିତ ଏ ନ୍ୟୁଜ୍ ଦେଖିବେ ଏବଂ କମେଣ୍ଟ ଦେବେ।
ନମସ୍କାର, ମୁଁ ଶାନ୍ତିରାଜ ଖୋସଲା, ସଙ୍ଗୀତ ନିର୍ଦ୍ଦେଶକ। ଆଜି ଗୋଟେ ବହୁତ ବଢ଼ିଆ ଗୀତ ଡବିଂ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ, ଆଉ ତାର ଗୀତିକାର ଥିଲେ ପାର୍ଥ ସାରଥୀ ଦାସ। ଆଉ ଏ ନ୍ୟୁଜ୍ ପାଇଁ ଆମେ ପାର୍ଥଙ୍କର, ମୋର ଏଇ ହ୍ୟୁମାନର ଗୋଟେ ଗୀତ ଅଲରେଡ଼ି ଯାଇଛି, ପୁଣି ଆଜି ଗୋଟେ ଗୀତ ହେଲା। ଆଉ ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ, ସେଡ୍ ରୋମାଣ୍ଟିକ୍ ସଙ୍ଗ। ଆଉ ଆପଣମାନେ ସେ ଗୀତକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଧନ୍ୟବାଦ।